ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ, ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଓଏସ୍ଆର୍ଟିସି ବସ୍ରେ ମାଗଣା ଯାତାୟତ କରିପାରିବେ ପରୀକ୍ଷାର୍ଥୀ, ପରୀକ୍ଷାର୍ଥୀଙ୍କ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ, ରାଜ୍ୟର ପୁରପଲ୍ଲୀରେ ଉତ୍ସାହର ସହ ପାଳନ କରାଯାଉଛି ରଜ ମହୋତ୍ସବ, ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିସ୍ତୃତ ସମ୍ବାଦ, ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମୋରାର୍ଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 4,35,000ରୁ ଅଧିକ ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାବ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ବିଶ୍ୱସ୍ତରରେ ବୃଦ୍ଧି ହୋଇଥିବା ଯୋଗର ଗ୍ରହଣୀୟତାକୁ ଏହା ପ୍ରତିଫଳିତ କରୁଛି। ଅଧିବେଶନ କାଳରେ ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯୋଗାଭ୍ୟାସ ଏବେ ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେବା ସହିତ ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ହର୍ ଘର୍ ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା ଯୋଗାଣ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବସ୍ଗୁଡ଼ିକରେ ପରୀକ୍ଷାର୍ଥୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପରୀକ୍ଷାର୍ଥୀଙ୍କ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।
ରାଜ୍ୟ ତରଫରୁ 21 ତାରିଖରେ ଯୋଉ ଏକ୍ଜାମ୍ ହବ, ଆମେ ଓଏସ୍ଆର୍ଟିସିର ସମସ୍ତ ବସ୍ ମଧ୍ୟ ସେବା ପରିବହନ ସେବା ଦେବୁ, ଏବଂ କଲେକ୍ଟର ମାନଙ୍କ ପାଖରୁ ଲିଷ୍ଟ ଆସିବ ଯେତିକି ଆବଶ୍ୟକ ବସ୍ ସମସ୍ତଙ୍କୁ ଅଲରେଡି ତା ଉପରେ ନେଇକି ସମସ୍ତଙ୍କୁ ସୂଚନା ଦିଆଯିବ। ଜିଲ୍ଲାପାଳଙ୍କ ଲିଷ୍ଟ ଆସୁ ଏବଂ ତା ଅନୁଯାୟୀ ବସ୍ ଦେବୁ, ଏବଂ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଯିବ। ଯେତିକି ଆବଶ୍ୟକ ସଂଖ୍ୟକ ବସ୍ ଆମେ ଦେବୁ ଛାତ୍ରଛାତ୍ରୀମାନଙ୍କର କଲ୍ୟାଣ ଦୃଷ୍ଟିରୁ।
ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି କାର୍ଯ୍ୟଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରକ୍ତଦାନର ମହତ୍ୱ ଉପରେ ଆକାଶବାଣୀକୁ ସୂଚନା ଦେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି,
ଆଜି ଇଣ୍ଟରନ୍ୟାସନାଲ ବ୍ଲଡ୍ ଡୋନେସନ ଡେ, ତାର ପାଳନ କରାଯାଏ ସମସ୍ତଙ୍କୁ ଇନ୍ସପାୟାର କରିବା ପାଇଁ ବ୍ଲଡ୍ ଡୋନେସନ ପାଇଁ। ଆଉ ବ୍ଲଡ୍ ଡୋନେସନ ଦ୍ୱାରା ପ୍ରତ୍ୟେକଟି ଲୋକ ଉପକାର ପାଇଥାନ୍ତି। ସେଥିରେ ଆକ୍ସିଡେଣ୍ଟ ଭୋଗିଥିବା ଲୋକଟି ହଉ, ଗୋଟେ ଗର୍ଭବତୀ ସ୍ତ୍ରୀ ଲୋକ ହଉ, ଯାହା ରକ୍ତ କମିଯାଏ ସିଏ ହଉ, ଥାଲାସିମିଆ ଦ୍ୱାରା ପୀଡିତ, ସିକିଲ ସେଲ୍ ଦ୍ୱାରା ପୀଡିତ, ସେମାନଙ୍କ ପାଇଁ ରକ୍ତ ଦରକାର ହେଇଥାଏ। ଆଉ ଯେଉଁମାନେ ବ୍ଲଡ୍ ଦିଅନ୍ତି ସେମାନଙ୍କର 3 ମାସ ଭିତରେ ବ୍ଲଡ୍ ତିଆରି ହେଇଯାଇଥାଏ, ହାର୍ଟ ଭଲ ରହେ ଆଉ ବହୁତ ଆଣ୍ଟିଜେନ୍ ଆଣ୍ଟିବଡି ଓ ଇମ୍ୟୁନୋଲୋଜିକାଲ ଡିଜିଜ୍ ମଧ୍ୟ ବେନିଫିଟ୍ ହୋଇଥାଏ।
ଏହି ଦିବସ ଅବସରରେ ଜୟପୁରଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିବା ସଂକ୍ରାନ୍ତ ପ୍ଲାକାର୍ଡ ଏବଂ ବ୍ୟାନର ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଏହି ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ଏଥିରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଶିବିରରେ 65 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଚିକିତ୍ସା ଅଧିକାରୀ ଯୋଗଦେଇ ରକ୍ତଦାନର ଆବଶ୍ୟକତା ଏବଂ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷାପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇ ନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ କୁଆଁରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ଦି, ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇ ଉଠିଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘ ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଆନୁକୂଲ୍ୟରେ ରଜପର୍ବ ମହା ଆଡ଼ମ୍ବରରେ ପାଳନ କରାଯାଇଛି। ଆଜି ପହିଲି ରଜଠୁ ଆରମ୍ଭ କରି ଆସନ୍ତା 16 ତାରିଖ ଭୂମି ଦହନ ତିନିଦିନ ଧରି ଜିଲ୍ଲାର ଗୋପାଳପୁର ସମୁଦ୍ରକୂଳରେ ଥିବା ପାନ୍ଥନିବାସ ସମେତ ରାଜ୍ୟର 16 ପାନ୍ଥନିବାସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସମୁଦ୍ରକୂଳର ମନୋରମ ପରିବେଶ ମଧ୍ୟରେ ପର୍ଯ୍ୟଟକମାନେ ଦୋଳି ଖେଳିବା ସହ ଲୁଡୁ, ପୁଚି ଏବଂ ଲଉଡ଼ି ଭଳି ପାରମ୍ପରିକ ଖେଳର ଆନନ୍ଦ ଉପଭୋଗ କରୁଛନ୍ତି। ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍ସ୍ଥିତ ରାମମନ୍ଦିରରେ ବିଧାୟକ ଜୟ ଢୋଲକିଆଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର 12 ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଭାରତକୁ ଏକ ବିକଶିତ ରାଷ୍ଟ୍ର ଏବଂ ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ଢୋଲକିଆ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ 52 ତୀର୍ଥଯାତ୍ରୀ ଆଜି ଯାତ୍ରା ଆରମ୍ଭ କରିଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଯାତ୍ରା ମାଧ୍ୟମରେ ତୀର୍ଥଯାତ୍ରୀମାନେ ଦେଶର ସାଂସ୍କୃତିକ ଐତିହ୍ୟ, ବିଭବ, ଆଧ୍ୟାତ୍ମିକ ପରମ୍ପରା ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସୋମନାଥ ମନ୍ଦିର ଦର୍ଶନର ମଧ୍ୟ ସୁଯୋଗ ପାଇବେ। ତୀର୍ଥଯାତ୍ରୀମାନଙ୍କ ସୁବିଧାରେ ଯାତ୍ରା ଓ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲାର ଆମ୍ବାଡୋଲା ଥାନା ଅନ୍ତର୍ଗତ ଢେପଗୁଡ଼ା ସଂରକ୍ଷିତ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହିସବୁ ସାମଗ୍ରୀ ସହ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼, ବଜ୍ରପାତ, ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଓଏସ୍ଆର୍ଟିସି ବସ୍ରେ ମାଗଣା ଯାତାୟତ କରିପାରିବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ। ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।